ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚାଷୀଙ୍କୁ ପ୍ରଦାନ କରିବେ ସହାୟତା ରାଶି। ବିହାରରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର କାର୍ଯ୍ୟ। ଆସନ୍ତା ମଙ୍ଗଳବାର 122 ବିଧାନସଭା ଆସନ ପାଇଁ ହେବ ମତଗ୍ରହଣ। ଆଜି ପାଳନ କରାଯାଉଛି ଭାରତୀୟ ବାୟୁସେନାର 93ତମ ବାର୍ଷିକୀ। ଓଡ଼ିଶାକୁ ଆସନ୍ତାକାଲି ଗସ୍ତରେ ଆସିବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏବଂ ଢାକା ଏସୀୟ ତୀରଚାଳନା ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର 16 ଜଣିଆ ଦଳର ଅଂଶଗ୍ରହଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନ୍ଠାରେ ଆୟୋଜିତ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନାଗରିକଙ୍କର ଆନ୍ତରିକ ଚେଷ୍ଟା ଏବଂ ଉଦ୍ୟମ ବଳରେ ହିଁ ରାଜ୍ୟର ବିକାଶ ସହ ଦେଶର ବିକାଶ ସମ୍ଭବ ହୋଇଥାଏ।
ଉତ୍ତରାଖଣ୍ଡ କି ହର ବିଧାନସଭା କ୍ଷେତ୍ର ମେ ଯୋଗ କେନ୍ଦ୍ର, ଆୟୁର୍ବେଦ କେନ୍ଦ୍ର, ନେଚୁରୋପତି ସଂସ୍ଥାନ, ହୋମ ଷ୍ଟେ, ଏକ କମ୍ପ୍ଲିଟ ପ୍ୟାକେଜ ଓ ଦିଶା ମେ ହମ ସୋଚ ସକତେ। ୟେ ହମାରେ ବିଦେଶୀ ଟୁରିଷ୍ଟ କୋ ବହୁତ ଅପିଲ କରେଗା। ସାଥିଓ, ଆପ ଜାନତେ ହି ହୈ କି ଭାରତ ସରକାର ବର୍ଡର ପର ଭାଇବ୍ରାଣ୍ଟ ଭିଲେଜ ଯୋଜନା ପର କିତନା ଜୋର ଦେ ରହି। ମେ ଚାହତା ହୁଁ କି ଉତ୍ତରାଖଣ୍ଡ କା ହର ଭାଇବ୍ରାଣ୍ଟ ଭିଲେଜ ଖୁଦ ମେ ଏକ ଛୋଟା ପର୍ଯ୍ୟଟନ କେନ୍ଦ୍ର ବନେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ 8,000 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରେ ପାନୀୟ ଜଳ ଯୋଗାଣ, ଜଳସେଚନ, ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡ଼ା ଓ ଦକ୍ଷତା ବିକାଶ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ 28,000ରୁ ଅଧିକ ଚାଷୀଙୁ ପ୍ରଧାନମନ୍ତ୍ରୀ ଡିବିଟି ମାଧ୍ୟମରେ 62 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।
ଉତ୍ତରାଖଣ୍ଡ କି ବିକାଶ ଯାତ୍ରା କୁ ଗତି ଦେନେ କେ ଲିଏ आज भी यहां कई परियोजनाओं का उद्घाटन और शिलान्यास किया गया है। शिक्षा, स्वास्थ्य, पर्यटन और खेल से जुड़े ये प्रोजेक्ट्स यहां रोजगार के नए अवसर तैयार करेंगे।
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ଆଧ୍ୟାତ୍ମିକ ଐତିହ୍ୟ, ସାଂସ୍କୃତିକ ବୈଭବ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପବିତ୍ର ଭୂମି ସମଗ୍ର ଦେଶ ପାଇଁ ଏକ ବିଶ୍ୱାସର ପ୍ରତୀକ। ଶ୍ରୀ ଶାହା ରାଜ୍ୟର ଅବଦାନକୁ ପ୍ରଶଂସା କରିବା ସହ ରାଜ୍ୟର ବିକାଶ ଓ ସଶକ୍ତିକରଣ କାମନା କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ରାଜ୍ୟର ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଜୈନ ଧର୍ମର ନୀତି ଯଥା ଅହିଂସା, ଆତ୍ମସଂଯମ ଏବଂ ତ୍ୟାଗ ସମାଜର ଆଧ୍ୟାତ୍ମିକ ନୀତିକୁ ଆକାର ପ୍ରଦାନ କରିଥିଲା ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। କର୍ଣ୍ଣାଟକର ହାସନ ଜିଲ୍ଲା ଅନ୍ତର୍ଗତ ଶ୍ରବଣ ବେଲଗୋଲାରେ ଜୈନ ଶ୍ରୀ ଆଚାର୍ଯ୍ୟ ଶାନ୍ତି ସାଗର ମହାରାଜଙ୍କ ସ୍କୃତିଚାରଣ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି, ଆଚାର୍ଯ୍ୟ ଶାନ୍ତି ସାଗର ମହାରାଜ ଶାନ୍ତି ଏବଂ ମୋକ୍ଷ ପାଇଁ କରିଥିବା କାର୍ଯ୍ୟ ଆମ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରୁଛି। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଜୀବନୀ ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି, ଭୌତିକ ସୁଖ ସମୃଦ୍ଧି ତ୍ୟାଗ କରି ଚନ୍ଦ୍ରଗୁପ୍ତ ଶ୍ରବଣ ବେଲଗୋଲାରେ ତାଙ୍କ ଜୀବନର ଅନ୍ତିମ ବର୍ଷଗୁଡ଼ିକ ବିତାଇଥିଲେ। ଯୁଦ୍ଧ ଏବଂ ସଂଘର୍ଷରେ ବିପର୍ଯ୍ୟସ୍ତ ବିଶ୍ୱରେ ଜୈନ ଧର୍ମ ଦ୍ୱାରା ଶିକ୍ଷା ଦିଆଯାଉଥିବା ଶାନ୍ତି ଓ ସମନ୍ୱୟର ବାର୍ତ୍ତା ବେଶ୍ ଅର୍ଥପୂର୍ଣ୍ଣ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହେଉଛି। ବିଭିନ୍ନ ରାଜନୈତିକ ଦଳର ନେତା ତଥା ପ୍ରାର୍ଥୀଙ୍କ ପକ୍ଷରୁ ର୍ୟାଲି ଏବଂ ନିର୍ବାଚନୀ ସମାବେଶ ମାଧ୍ୟମରେ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରସୋରରେ ପ୍ରୟାସ ଜାରି ରହିଛି। ରାଜନୈତିକ ଦଳଗୁଡ଼ିକର ବହୁ ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରୁଛନ୍ତି। ଏହି ପର୍ଯ୍ୟାୟରେ ଆସନ୍ତା ମଙ୍ଗଳବାର ଦିନ 20 ଜିଲ୍ଲାର 122 ଆସନ ଲାଗି ମତଗ୍ରହଣ କରାଯିବ। ଗତ 6 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 18 ଜିଲ୍ଲାର 121 ଆସନରେ ମତଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ 64.66% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆସନ୍ତା 14 ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ବାୟୁସେନା 93ତମ ବାର୍ଷିକୀ ପାଳନ ଅବସରରେ ପୂର୍ବ ବାୟୁ କମାଣ୍ଡ ପକ୍ଷରୁ ଗୌହାଟୀଠାରେ ପ୍ରଥମ ପୂର୍ଣ୍ଣକାଳୀନ ଏୟାର ଶୋ'ର ଆୟୋଜିତ ହୋଇଯାଇଛି। ଗୌହାଟୀରେ ବ୍ରହ୍ମପୁତ୍ର ନଦୀ ଉପରେ ଥିବା ଲଚିତ ଘାଟରେ 75ରୁ ଅଧିକ ବିମାନ ଓ ହେଲିକପ୍ଟର ପ୍ରଦର୍ଶନ କରାଯାଇଛି। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଅବିକଳ, ଅଭେଦ୍ୟ ଓ ସଠିକ୍। ଭାରତୀୟ ବାୟୁସେନାର କାର୍ଯ୍ୟଦକ୍ଷତା, ସ୍ଥିରତା ଓ ସଠିକତା ଉପରେ ଏହି ବିଷୟବସ୍ତୁ କେନ୍ଦ୍ରୀଭୂତ ହୋଇଛି। କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। 7ଟି ବାୟୁସେନା ଘାଟିରୁ ଏହି ଏୟାର ଶୋ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ବିମାନ ଘାଟିଗୁଡ଼ିକ ହେଉଛି ଗୌହାଟୀ, ତେଜପୁର, ଜୋରହାଟ, ଚବୁଆ, ହାସିମାରା, ବାଗଡୋଗରା ଏବଂ ପାନାଗଡ଼। ଏହି ଯୁଦ୍ଧ ବିମାନ ତାଲିକାରେ ରାଫେଲ, ସୁଖୋଇ 30, ଆପାଚି, ମିଗ୍ 29, ଆଇଏଲ୍ 78, ରିଫ୍ୟୁଲର ମିରାଜ, ଜାଗୁଆର, C-17 ଗ୍ଲୋବ୍ ମାଷ୍ଟର, MI-17 ଆଡଭାନ୍ସ ଲାଇଟ୍ ହେଲିକପ୍ଟର MK-1, C-130 ହେକୁଲସ, ଆଣ୍ଟୋନୋଭ AN-32 ଏବଂ ସୂର୍ଯ୍ୟକିରଣ ସାମିଲ ହୋଇଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଶ୍ରୀ ଚୌହାନ କୃଷକଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋହାହିତ କରିବା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି ଶ୍ରୀ ଚୌହାନ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଶ୍ରୀ ଚୌହାନ ଏହି ଅବସରରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ମିଲେଟ୍ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବ୍ୟବହାରକୁ ପ୍ରୋହାହିତ କରିବା ପାଇଁ କେନ୍ଦ୍ରର ପଦକ୍ଷେପ ଉପରେ ଆଲୋକପାତ କରିବେ। ଏହାପରେ କୃଷିମନ୍ତ୍ରୀ କଟକ ସଦର ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ର ପରିଦର୍ଶନ କରିବେ ଏବଂ କୃଷକମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବେ। ସେ ମଧ୍ୟ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ICAR ଗୁରୁତ୍ୱପୂର୍ଣ୍ଣ ଜାତୀୟ କୃଷି ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ଲାଗି ଏକ ମିଳିତ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ। ଶ୍ରୀ ଚୌହାନଙ୍କ ଗସ୍ତ ଓଡ଼ିଶାରେ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ କୃଷି ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମନ୍ତ୍ରଣାଳୟ କହିଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ କହିଛନ୍ତି ସମାଜରେ ବିଭାଜନଜନିତ ଚିନ୍ତାଧାରା ଦୂର କରି ସାମାଜିକ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବାକୁ ସଂଘ ଗୁରୁତ୍ୱ ପ୍ରଦାନ କରିଛି। ବେଙ୍ଗାଲୁରୁରେ ସଂଘର 100 ବର୍ଷ ଯାତ୍ରା ନୂତନ ଦିଗନ୍ତ ଉପରେ ବକ୍ତୃତା ପ୍ରଦାନ କରି ଶ୍ରୀ ଭାଗବତ କହିଛନ୍ତି 1857 ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ଉଭୟ ହିନ୍ଦୁ ଏବଂ ମୁସଲମାନ ମିଳିତ ଭାବେ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇ କରିଥିଲେ। ଏହି ଏକତାକୁ ବ୍ରିଟିଶମାନେ ବିପଦ ଭାବେ ଅନୁଭବ କରିଥିଲେ, ତେଣୁ ଭାରତୀୟ ସମାଜରେ ବିଭାଜନର ବୀଜରୋପଣ ସେମାନେ ଆରମ୍ଭ କରିଥିଲେ। ଏହି ବିଭାଜନଜନିତ ଚିନ୍ତାଧାରାକୁ ସମାପ୍ତ କରିବା ପାଇଁ ସଂଘ ଅଧିକ ପ୍ରୟାସ କରିବ ବୋଲି ଶ୍ରୀ ଭାଗବତ କହିଛନ୍ତି। ସଂଘର ସଦ୍ଭାବନା କାର୍ଯ୍ୟର ଅଂଶସ୍ୱରୂପ ବ୍ଲକ୍ ସ୍ତରରେ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟଙ୍କ ସହ ଯୋଗାଯୋଗ ସ୍ଥାପନ କରାଯିବ। ସାମାଜିକ ସଦ୍ଭାବନା ବୃଦ୍ଧିରେ ସବୁ ସମ୍ପ୍ରଦାୟର ଯୋଗଦାନ ଉପରେ ଶ୍ରୀ ଭାଗବତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତରେ ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଇଣ୍ଟେଲ୍ କମ୍ପାନୀର ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ଏବଂ ଇଣ୍ଟେଲ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଲିବ୍ ବୋଟାନ୍ଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଛି। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଏବଂ ଇଣ୍ଡିଆ ଏଆଇ ମିଶନର ସମନ୍ୱିତ କାର୍ଯ୍ୟକାରିତା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବାଂଲାଦେଶର ଢାକାଠାରେ ଆୟୋଜିତ ଏସୀୟ ତୀରନ୍ଦାଜ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର 16 ଜଣିଆ ଦଳ ଅଂଶଗ୍ରହଣ କରୁଛି। ଆଜିଠାରୁ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଅଂଶଗ୍ରହଣ କରିବେ। ଜ୍ୟୋତି ସୁରେଖା, ଭେନମ୍ ଏବଂ ଅଭିଷେକ ବର୍ମାଙ୍କ ଭଳି ତାରକା ଖେଳାଳିମାନେ ଏହି ଦଳରେ ସାମିଲ ହୋଇଛନ୍ତି। ଅଭିଷେକ ବର୍ମା ଏବଂ ପ୍ରଥମେଜ ଜାଭକର କମାଉଣ୍ଡ ପୁରୁଷ ଦଳର ନେତୃତ୍ୱ ନେଉଥିବା ବେଳେ ଦୀପିକା କୁମାରୀଙ୍କ ନେତୃତ୍ୱରେ ମହିଳା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୂପଜୟନ୍ତୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚାଷୀଙ୍କୁ ପ୍ରଦାନ କରିବେ ସହାୟତା ରାଶି। ବିହାରରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର କାର୍ଯ୍ୟ। ଓଡ଼ିଶାକୁ ଆସନ୍ତାକାଲି ଗସ୍ତରେ ଆସିବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏବଂ ଢାକା ଏସୀୟ ତୀରଚାଳନା ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର 16 ଜଣିଆ ଦଳର ଅଂଶଗ୍ରହଣ। ସମ୍ବାଦ ଶେଷ ହେଲା।